ନମସ୍କାର, ଆକାଶବାଣୀ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା ଉପରେ ଆଧାରିତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମୁମ୍ବାଇରେ ଭାରତ ସାମୁଦ୍ରିକ ସପ୍ତାହ 2025 କଲେ ଉଦ୍ଘାଟନ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମନ୍ଥା ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେବ। ରାଜ୍ୟର 8 ଜିଲ୍ଲାକୁ ଅତି ସତର୍କ ସୂଚନା ଜାରି। ଶୂନ ଜୀବନହାନି ସରକାରଙ୍କ ଲକ୍ଷ୍ୟ କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ପଦାତିକ ବାହିନୀଙ୍କ ଶୌର୍ଯ୍ୟ ସାହସର ସ୍ୱୀକୃତି ସ୍ୱରୂପ ଆଜି ପାଳନ କରାଯାଉଛି ଭାରତୀୟ ପଦାତିକ ସୈନ୍ୟ ବାହିନୀ ଦିବସ। ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା ଉପରେ ଆଧାରିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ମୁମ୍ବାଇରେ ଆଜି ଭାରତ ସାମୁଦ୍ରିକ ସପ୍ତାହ 2025 ଉଦ୍ଘାଟନ କରି ଶ୍ରୀ ଶାହା କହିଛନ୍ତି, ବିଗତ ବର୍ଷଗୁଡ଼ିକରେ ବ୍ୟାପକ ଢାଞ୍ଚାଗତ ସଂସ୍କାର କାରଣରୁ ଭାରତ ଏକ ଶକ୍ତିଶାଳୀ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି। ନିବେଶକଙ୍କ ପାଇଁ ଭାରତର ସାମୁଦ୍ରିକ ସାମର୍ଥ୍ୟ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଦେଶରେ 7500 କିଲୋମିଟର ଦୀର୍ଘ ଉପକୂଳ, 13 ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ଏଥିସହ 23,07,000 ବର୍ଗ କିଲୋମିଟର ବିଶିଷ୍ଟ ଏକ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଇଇଜେଡ୍ ରହିଛି। ଭାରତ ନିଜର ରଣନୈତିକ ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ଦୃଢ଼ ନୌସେନା ସାମର୍ଥ୍ୟ କାରଣରୁ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଓ ବିଶ୍ୱ ଦକ୍ଷିଣ ରାଷ୍ଟ୍ର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ଶାହା କହିଛନ୍ତି। ଉଦ୍ଘାଟନୀ ଉତ୍ସବରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ପ୍ରମୁଖ ଯୋଗ ଦେଇଥିଲେ। ଭାରତୀୟ ବନ୍ଦର ସଂଘ ସହଭାଗିତାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି 5-ଦିନିଆ କାର୍ଯ୍ୟକ୍ରମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ବାଣିଜ୍ୟ ପ୍ରସାର ଏବଂ ନୀଳ ଅର୍ଥନୀତି ବିକାଶ ପାଇଁ ଭାରତର ଦୃଷ୍ଟିକୋଣ ପ୍ରଦର୍ଶିତ ହେବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମନ୍ଥା କାକିନାଡ଼ାଠାରୁ 680 କିଲୋମିଟର ଓ ଗୋପାଳପୁରରୁ 790 କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଶୁଣନ୍ତୁ ବାତ୍ୟା ମନ୍ଥା ସମ୍ପର୍କିତ ସ୍ୱତନ୍ତ୍ର ରିପୋର୍ଟ।
ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା 8 ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 128 ଓଡ୍ରାଫ, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ଟିମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁତୟନ କରାଯାଇଛି। ବର୍ତ୍ତମାନ ସମୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ମୁଣ୍ଡୁଳିରୁ ଆଉ 5 ଏନ୍ଡିଆର୍ଏଫ୍ ଟିମ୍ ଦକ୍ଷିଣ ଓଡ଼ିଶାର 5 ଜିଲ୍ଲା ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଗସ୍ତ କରିଛନ୍ତି। ବାତ୍ୟା ମନ୍ଥାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
ବାତ୍ୟାଟି ଅତିକ୍ରମ କରିବା ବେଳେ ତାର ଇଣ୍ଟେନ୍ସିଟି ରହିବ ସିଭିୟର ସାଇକ୍ଲୋନ କିମ୍ବା ଭୟଙ୍କର ବାତ୍ୟା ଓ ସେତେବେଳେ ପବନର ଗତି ରହିବ 90-100 କିଲୋମିଟର ପର୍ ଆୱାର, ଗଷ୍ଟିଂ 110 କିଲୋମିଟର ପର୍ ଆୱାର। ସେଥିପାଇଁ ଆଜି ପାଇଁ ଆଗାମୀ 24 ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବର୍ଷା ପାଇଁ ଆଉ ପବନ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ, ଯେଉଁଠାରେ କି ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି।
ବାତ୍ୟା ମନ୍ଥାର ମୁକାବିଲା ପାଇଁ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଏସ୍ଆର୍କେ ସିଂଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରି କହିଛନ୍ତି, ଶୂନ୍ୟ ଜୀବନହାନି ସରକାରଙ୍କ ଲକ୍ଷ୍ୟ, ଏହାକୁ ଦୃଷ୍ଟିରେ ରଖି ସରକାର ସଜାଗ ଅଛନ୍ତି। ମାଲକାନଗିରି, ଗଜପତି ଓ ଗଞ୍ଜାମରେ ବାତ୍ୟାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି। ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ଏହାର ପ୍ରଭାବରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ରେଡ୍ ଜୋନ୍ରେ ଥିବା 8 ଜିଲ୍ଲାରେ 200 ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଯେଉଁ ସ୍ଥାନକୁ ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ଏବଂ ପାଣି ଘେରରେ ରହିବାର ସମ୍ଭାବନା ଅଛି ବୋଲିକରି ପୂର୍ବ ଅନୁମାନ ଲଗାଇଛନ୍ତି, ସେମାନଙ୍କୁ ଆମର ପରାମର୍ଶ, ସେମାନେ ସ୍ୱଇଚ୍ଛାରେ ନିକଟତମ ରିଲିଫ ସେଣ୍ଟରକୁ ପଳେଇ ଆସନ୍ତୁ ଏବଂ ଯେଉଁମାନଙ୍କର ଘର ଭିତରେ ରହିବାଟା ବିପଦ ପ୍ରବଳ ବର୍ଷା ସମୟରେ ମାନେ ମଧ୍ୟ ରିଲିଫ ସେଣ୍ଟରକୁ ପଳେଇ ଆସନ୍ତୁ। ପୋଲିସ ପ୍ରଶାସନ ମଧ୍ୟ ପୁରା ସଜାଗ ଅଛି, ଯେଉଁମାନେ ଘର ଛାଡ଼ିକିରି ରିଲିଫ ସେଣ୍ଟରକୁ ଆସିବେ ଏବଂ ଯେତେ ଦିନ ରହିବେ ସେତେ ଦିନ ପର୍ଯ୍ୟନ୍ତ ସେମାନଙ୍କର ଘରର ସମ୍ପତ୍ତିର ସୁରକ୍ଷା ମଧ୍ୟ ଓଡ଼ିଶା ପୁଲିସ କରିବ।
ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଗଛକଟା ମେସିନ୍, କଂକ୍ରିଟ୍ କଟର, ଫାୟାର ବୋଟ୍ ଆଦି ସରଞ୍ଜାମ ସହ ଅଗ୍ନିଶମ ବିଭାଗର ଟିମ୍ ମୁତୟନ ହୋଇଛନ୍ତି। ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା 8 ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ ସିଂ କହିଛନ୍ତି।
କାଲି ସବୁ ଟିମ୍ ମୁଭ୍ କରିଗଲେଣି ଆଉ ସବୁ ନିଜ ନିଜ ଷ୍ଟେସନ ତ ମାଲକାନଗିରି ଠାରୁ ଆରମ୍ଭ କରିକି ସବୁ 8 ଅଞ୍ଚଳରେ ପହଞ୍ଚିଗଲେଣି। ଆଉ ଯାହା ମେଟେରିଆଲ ଧରନ୍ତୁ ପମ୍ପ ସେଟ୍ ଅଛି କି ଅନ୍ୟାନ୍ୟ ଜିନିଷ ଅଛି, ଇଲେକ୍ଟ୍ରିସିଟି ରିଷ୍ଟୋର କରିବା ପାଇଁ ଯାହା ବ୍ୟାଙ୍କ ଦରକାର, ମେନ୍ ଇନ୍ ମେଟେରିଆଲ ଦରକାର, ସବୁ ନିଜ ନିଜ ସ୍ଥାନ ତ ପହଞ୍ଚିଗଲେଣି। ଆଉ ସବୁ ଜାଗାରେ ଜଣେ ଜଣେ ସିନିୟର ଅଫିସର ସ୍ଥାପିତ ହୋଇସାରିଛନ୍ତି।
ବାତ୍ୟା ମନ୍ଥାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଜନସାଧାରଣଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ନବରଙ୍ଗପୁରରେ ବାତ୍ୟା ମନ୍ଥାର ପ୍ରଭାବକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାଠାରେ ଥିବା ଉପର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଯେକୌଣସି ମୁହୂର୍ତ୍ତରେ ଜଳଭଣ୍ଡାରର ଜଳ ନିଷ୍କାସନ କରାଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 642 ମିଟର, ସକାଳ 10:00 ସୁଦ୍ଧା ଜଳସ୍ତର 640.88 ମିଟର ରହିଥିଲା। ଇନ୍ଦ୍ରାବତୀ ନଦୀର ନିମ୍ନଭାଗରେ ଥିବା ଜନସାଧାରଣଙ୍କୁ ନଦୀଠାରୁ ଦୂରେଇ ରହିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 11 ବ୍ଲକରେ ଥିବା 12 ଅଗ୍ନିଶମ ବିଭାଗ, ଗୋଟିଏ ଓଡ୍ରାଫ୍ ଟିମ୍ ଏବଂ କଟକରୁ ଯାଇଥିବା ଏନ୍ଡିଆର୍ଏଫ୍ ଟିମ୍କୁ ସଜାଗ ରଖାଯାଇଛି। ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ମାଟି ଧସିବା ସମ୍ଭାବନା ଥିବାରୁ ସେହି ଅଞ୍ଚଳରେ ଜେସିବି ମେସିନ୍ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟାର ପ୍ରଭାବରେ ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳ ସମସ୍ତ ସ୍କୁଲ୍କୁ ଆଜି ଓ ଆସନ୍ତାକାଲି ଛୁଟି ଘୋଷଣା କରିଛନ୍ତି। ଜିଲ୍ଲା ଓ ବ୍ଲକସ୍ତରୀୟ ଜନଶୁଣାଣିକୁ ସ୍ଥଗିତ ରଖାଯାଇଛି। ଆଜି ସନ୍ଧ୍ୟା 5:00 ସୁଦ୍ଧା ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାତ୍ରପୁର ଓ ସୋରଡ଼ା ଅଞ୍ଚଳରେ ଭୂସ୍କଳନର ସମ୍ଭାବନା ଥିବାରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲାପାଳ କହିଛନ୍ତି। ଗଜପତି ଜିଲ୍ଲାରେ ବାତ୍ୟା ମୁନ୍ଥା ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ 946 ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି। ସେଥିମଧ୍ୟରେ 91 ଜଣ ଗର୍ଭବତୀ ରହିଛନ୍ତି। ଜିଲ୍ଲାରେ 139 ଭୂସ୍କଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଭାରତୀୟ ପଦାତିକ ବାହିନୀ ଯବାନଙ୍କ ଶୌର୍ଯ୍ୟ, ସାହସ ଏବଂ ଦେଶମାତୃକା ପ୍ରତି ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ଆଜି ଭାରତୀୟ ପଦାତିକ ସୈନ୍ୟବାହିନୀ ଦିବସ ପାଳନ କରାଯାଉଛି। ସେନାର ଶିଖ୍ ରେଜିମେଣ୍ଟର ପ୍ରଥମ ବାଟାଲିୟନ 1947 ଅକ୍ଟୋବର 27 ତାରିଖରେ ପାକିସ୍ତାନ ସେନାର ଆକ୍ରମଣକୁ ପ୍ରତିହତ କରି ବିଜୟ ହାସଲ କରିଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ କଟକରେ ଏକ ମେଗା କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ଏମ୍ଏସ୍ଏମ୍ଇ, ଖୁଚୁରା ଓ କୃଷି ଆଦି ବିଭାଗକୁ ପ୍ରୋତ୍ସାହିତ କରି ଲଘୁ ତଥା ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସୁବିଧାରେ ଆର୍ଥିକ ସମାଧାନ ସହିତ ସଶକ୍ତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମତିଥି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ଉପଲକ୍ଷେ ଚରମ୍ପା ପୂର୍ବତଟ ରେଳବାଇ ପରିସରରେ ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଅବକାଶ ନୀତି ପରେ ବଡ଼ଠାକୁର ହରିହର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ ଦୀପାବଳି ଅମାବାସ୍ୟା ପରଠାରୁ ଶୁକ୍ଳ ଦଶମୀ ତିଥିରେ ସୋମବାର ଦିନ ରତ୍ନସିଂହାସନରେ ବଡ଼ଠାକୁର ବଳଭଦ୍ରଙ୍କୁ ହରିହର ବେଶ କରାଯିବାର ବିଧି ରହିଛି। ବଡ଼ଠାକୁର ଅଧା ଧଳା ଅଧା କଳା ବେଶରେ 32 ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା ଉପରେ ଆଧାରିତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମୁମ୍ବାଇରେ ଭାରତ ସାମୁଦ୍ରିକ ସପ୍ତାହ 2025ର କଲେ ଉଦ୍ଘାଟନ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମନ୍ଥା ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେବ। ରାଜ୍ୟର 8 ଜିଲ୍ଲାକୁ ଅତି ସତର୍କ ସୂଚନା ଜାରି। ଶୂନ୍ୟ ଜୀବନହାନୀ ସରକାରଙ୍କ ଲକ୍ଷ୍ୟ କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ପଦାତିକ ବାହିନୀଙ୍କ ଶୌର୍ଯ୍ୟ, ସାହସର ସ୍ୱୀକୃତି ସ୍ୱରୂପ ଆଜି ପାଳନ କରାଯାଉଛି ଭାରତୀୟ ପଦାତିକ ସୈନ୍ୟ ବାହିନୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।